ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ସାରା ଦୁନିଆ ତୀରେ ଭାସୁଥିଲା ମୋ ଜୀବନ, ଅସାରା ଦୁନିଆ ତୀରେ ଭାସୁଥିଲା ମୋ ଜୀବନ, ଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ, ଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ। ଅସାର ଦୁନିଆ ତୀରେ ଭାସୁଥିଲା ମୋ ଜୀବନ, ଅସାର ଦୁନିଆ ତୀରେ ଭାସୁଥିଲା ମୋ ଜୀବନ।
ଅସାର ଦୁନିଆ ତୀରେ
ହସୁଥିଲା ମୋ ଜୀବନ ଅସାର ଦୁନିଆ ତୀରେ ବସୁଥିଲା ମୋ ଜୀବନ ଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ ଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ ଜୀବିତ ସଦା ଜୀବନେ ଜୀବିତ ସଦା ଜୀବନେ।
ପ୍ରିୟ ବନ୍ଧୁଗଣ ନମସ୍କାର, ଏବଂ ଆପଣମାନଙ୍କୁ ଆଜିର ଏ ସ୍ୱାସ୍ଥ୍ୟ ବିଷୟକ ସୂଚନାରେ ସ୍ୱାଗତ ଜଣାଉଛି। ଆସୁ ଆଜି ଆମେ ଉନ୍ମାଦ ରୋଗ, ଯାହାକୁ ଇଂରେଜୀରେ ମାନିଆ କୁହାଯାଏ, ତା ବିଷୟରେ କିଛି ଜାଣିନେବା। ଉନ୍ମାଦ ରୋଗ ମନର ଭାବ ଓ ଆବେଗକୁ ମୁଖ୍ୟ ଭାବେ ଆକ୍ରାନ୍ତ କରୁଥିବା ଏକ ମନୋରୋଗ। ତେବେ ଏଥିରେ ଚିନ୍ତା ଓ ବ୍ୟବହାରରେ ମଧ୍ୟ ରୋଗର ଲକ୍ଷଣ ଦେଖାଯାଇଥାଏ। ଏହା ଏକ ସାଧାରଣ ରୋଗ ଏବଂ ବିଭିନ୍ନ ଗବେଷଣା ଅନୁସାରେ ପ୍ରାୟ 1-7% ଲୋକଙ୍କଠି ଏହି ରୋଗ ହେବାର ଆଶଙ୍କା ଥାଏ। ଉନ୍ମାଦ ରୋଗର ଲକ୍ଷଣ। ଉନ୍ମାଦ ରୋଗର ମୂଳ ଲକ୍ଷଣ ହେଲା ଅତିଶୟ ଖୁସି ବା ଚିଡ଼ଚିଡ଼ାପଣ। ରୋଗୀ ଅତ୍ୟଧିକ କଥା କହେ, ଅଥୟ ଅସ୍ତବ୍ୟସ୍ତ ହୁଏ, କୌଣସି କଥାରେ ମନୋଯୋଗୀ କରିପାରେ ନାହିଁ, ମନ ଅତି ସହଜରେ ଏଣିକି ତେଣିକି ହୁଏ। ଶାରୀରିକ ଓ ମାନସିକ ଶକ୍ତି ବଢ଼ିଗଲା ପରି ରୋଗୀକୁ ଲାଗେ। ନିଦ କମିଯାଏ, ରୋଗୀକୁ ନିଜର ଆବଶ୍ୟକତା କମିଗଲା ପରି ଲାଗେ। ଯୌନ ଇଚ୍ଛା, ଯୌନ ଶକ୍ତି ଓ ସେ ସମ୍ପର୍କୀୟ ବ୍ୟବହାର ବଢ଼ିଯାଏ। କୌଣସି ରୋଗୀ ଅତ୍ୟଧିକ ବିନା ବିଚାର କରି ଖର୍ଚ୍ଚ କରନ୍ତି, ପଇସା ଉଡ଼େଇ ଦିଅନ୍ତି, ଅପରିଣାମଦର୍ଶୀ ଭାବେ କାର୍ଯ୍ୟ କରନ୍ତି, ଦାୟିତ୍ୱହୀନତା ଦେଖାଯାଏ, ନିଜକୁ ଓ ଅନ୍ୟକୁ ବିପଦରେ ପକାଇବା ପରି କାର୍ଯ୍ୟ କରନ୍ତି, ଯଥା ଗାଡ଼ି ଦ୍ରୁତ ଗତିରେ ଚଳାଇବା, ଗାଲିଗୁଲଜ କରିବା, ମାରପିଟ କରିବା, ଏ ସମସ୍ତ ଦେଖାଯାଇଥାଏ। କେହି କେହି ଅଜଣା ଲୋକଙ୍କ ସହ ଅତ୍ୟନ୍ତ ନିଜର ପରି ବ୍ୟବହାର କରନ୍ତି ଏବଂ ମିଳାମିଶା କରନ୍ତି ଓ ସମାଜରେ ଗ୍ରହଣୀୟ ବେଦନା ପରି ବ୍ୟବହାର କରିଥାନ୍ତି। ରୋଗୀ ନିଜକୁ ବହୁତ ବଡ଼ ବୋଲି ବିବେଚନା କରିଥାନ୍ତି, ଅତ୍ୟନ୍ତ ଆଶାବାଦୀ ମଧ୍ୟ ହୋଇଥାନ୍ତି, ନିଜ ସକ୍ଷମତାରୁ ଅଧିକ କରିପାରିବାର ବିଶ୍ୱାସ ରଖନ୍ତି, ନିଜ ବାତୁଳତା ଛଡ଼ା ବେଳେବେଳେ ଅନ୍ୟକୁ କଥା କୁହେଇ ନ ଦେବା ଦେଖାଯାଇଥାଏ। କେହି କେହି ଉନ୍ମତ ବ୍ୟବହାର ଓ ହିଂସାତ୍ମକ ବ୍ୟବହାର ମଧ୍ୟ ଦେଖାଇଥାନ୍ତି, ନିଜର କିଛି ମାନସିକ ରୋଗ ହୋଇଥାଇପାରେ ବୋଲି ଭାବନ୍ତି ନାହିଁ, ନିଜର ଦୈନନ୍ଦିନ କାର୍ଯ୍ୟରେ ବିଶୃଙ୍ଖଳା ଦେଖାଯାଏ, ସାମାଜିକ ନୀତିନିୟମକୁ ମାନିବା, ସମ୍ମାନ ଦେବା ଏ ସମସ୍ତ କମିଯାଇଥାଏ। ଅନେକ କଥା ଓ କାମର ଯୋଜନା କଲେ ସୁଦ୍ଧା କୌଣସିଥିରେ ଆଗେଇବା ବା ଶେଷ କରିବା ଦେଖାଯାଏ ନାହିଁ। ଗପିଲାବେଳେ କୌଣସି କାରଣ ନଥାଇ ଏ କଥାରୁ ସେ କଥାକୁ ଡେଇଁବା ଦେଖାଯାଇଥାଏ। ଏହିସବୁ ଲକ୍ଷଣ ବିଷାଦ ରୋଗର ଲକ୍ଷଣ, ସବୁର ବିପରୀତ ବୋଲି ସହଜରେ ଅନୁମେୟ। ବେଳେବେଳେ ଗୋଟିଏ ରୋଗୀ ଭିନ୍ନ ଭିନ୍ନ ସମୟରେ ଉନ୍ମାଦ ଓ ବିଷାଦ ଏହି ଦୁଇ ରୋଗର ଶିକାର ହୋଇଥାନ୍ତି। ତେବେ ଏକ ସମୟରେ ଉନ୍ମାଦ ଓ ବିଷାଦ ଉଭୟ ରୋଗର ଲକ୍ଷଣ ବି ଦେଖାଯାଇପାରେ। ଏହାର ଚିକିତ୍ସା, ଉନ୍ମାଦ ରୋଗର ଚିକିତ୍ସା କି ପ୍ରକାର ଭାବେ ଆମେ କରିବା। ଉନ୍ମାଦ ରୋଗର ଲକ୍ଷଣ ଦେଖାଗଲେ ମନୋରୋଗ ବିଶେଷଜ୍ଞଙ୍କର ପରାମର୍ଶ ଦରକାର। ଏ ରୋଗ ପାଇଁ ବିଭିନ୍ନ ପ୍ରକାର ଔଷଧ ଅଛି ଓ ଏହାର ଚିକିତ୍ସା ସୁବିଧାରେ କରାଯାଇପାରିବ। ଗୁଣି ଗାରେଡ଼ି ଝାଡ଼ଫୁଙ୍କାରେ ସମୟ ନଷ୍ଟ ନକରି ରୋଗୀର ଅଭିଭାବକମାନେ ରୋଗୀଙ୍କୁ ଡାକ୍ତରଙ୍କ ପାଖକୁ ନେବା ଦରକାର ଓ ନିୟମ ମୁତାବକ ଔଷଧ ଦେବା ଦରକାର। ରୋଗୀ ଭଲ ହେବା ପରେ ଏ ରୋଗ ପୁଣି ହେବାର ଆଶଙ୍କା ଜୀବନବ୍ୟାପୀ ଲାଗି ରହିଥାଏ। ଏହି ଆଶଙ୍କାକୁ କମାଇବା ପାଇଁ ଔଷଧ ସାହାଯ୍ୟ କରେ। ଔଷଧ ଛଡ଼ା ରୋଗୀକୁ ପରିବାରର ଲୋକଙ୍କ ସାହାଯ୍ୟ ମଧ୍ୟ ଦରକାର ହୋଇଥାଏ। ରୋଗୀ ଓ ତା ପରିବାର ଲୋକେ ଏ ରୋଗ ଓ ଲକ୍ଷଣ ବିଷୟରେ ଜାଣି ରଖିବା ଅତ୍ୟନ୍ତ ଜରୁରୀ। ରୋଗ ବିଷୟରେ ଜାଣିଲେ ରୋଗର ଚିକିତ୍ସା ଅତି ସହଜ ହୋଇଥାଏ। ବନ୍ଧୁଗଣ, ଏହା ହେଉଛି ଗୋଟିଏ ମାନସିକ ରୋଗ, ଆଉ ସେଇଥିପାଇଁ ଆମକୁ ମନୋରୋଗ ବିଶେଷଜ୍ଞଙ୍କର ପରାମର୍ଶ ଏବଂ ସେ ଦେଇଥିବା ଔଷଧ ବହୁତ ଦରକାର ଅଟେ। ଆମେ କେବେ ମଧ୍ୟ ଆମେ ସେହି ଅନ୍ଧବିଶ୍ୱାସ ଗୁଣି ଗାରୁଡ଼ି ଏବଂ ଝାଡ଼ୁପୁଙ୍କାରେ କେବେ ମଧ୍ୟ ବିଶ୍ୱାସ କରିବା ଦରକାର ନାହିଁ। ମୁଁ ଆଶା କରୁଅଛି ଏହି ରୋଗ ବିଷୟରେ ଆଜି ଆମେ ବହୁତ କିଛି ଜାଣିପାରିଲୁ। ମୁଁ ବିଶ୍ୱାସ କରେ ପରମେଶ୍ୱର ଆପଣ ପ୍ରତ୍ୟେକଙ୍କୁ ଅଧିକରୁ ଅଧିକ ଏହି ସମସ୍ତ ରୋଗର ବିଷୟରେ ଜାଣିବା ଏବଂ ତାହାର ଚିକିତ୍ସା କରାଇବାରେ ସାହାଯ୍ୟ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ବିଶେଷ ଭାବରେ ବର୍ତ୍ତମାନ ଯେଉଁ କରୋନା ଭାଇରସ୍ ସାରା ପୃଥିବୀକୁ ଆପଣା ପ୍ରଭାବ ଦେଖାଉଅଛି, ସେହି ପ୍ରଭାବରୁ ଆପଣମାନଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଆମେ ମସିହକୁ ପାଇଅଛୁ ଭାଗ ଚାରି, ଭାଗ ଏକ, ଭାଗ ଦୁଇ, ଭାଗ ତିନି ଆମେ ଶେଷ କରିସାରିଛୁ। ଚାଲନ୍ତୁ ଆଜି ଆମେ ତା ଭାଗ ଚାରି ଅନ୍ତିମ ଭାଗକୁ ଆମେ ଆଲୋଚନା କରିବା। ଆମେ ମସିହକୁ ପାଇଅଛୁ ଯେପରି ନାଥାନିଏଲଙ୍କ ବିଷୟରେ ଆମେ ଆଲୋଚନା କରିଥିଲୁ, ପୁନର୍ବାର ନାଥାନିଏଲଙ୍କ ହୃଦୟରେ କୁସଂସ୍କାରକ ସୃଷ୍ଟି ହେଲା। ସେ ଚିତ୍କାର କରି କହିଲେ, ନାଜରିତରୁ କୌଣସି ଭଲ ଜିନିଷ ବାହାରିପାରିବ କି? ଫିଲିପ କୌଣସି ବିବାଦ ଭିତରକୁ ଆସିନଥିଲେ। ସେ କହିଲେ, ଦେଖ ଦେଖ, ଯୀଶୁ ଦେଖିଲେ ସେ ନାଥାନିଏଲ ତାଙ୍କ ନିକଟକୁ ଆସୁଅଛନ୍ତି ଏବଂ ତାହାଙ୍କୁ କହିଲେ, ପ୍ରକୃତରେ ଜଣେ ଇସ୍ରାଏଲୀୟ ଯାହାର କୌଣସି ପ୍ରତାରଣା ନାହିଁ। ଆଶ୍ଚର୍ଯ୍ୟ ହୋଇ ନାଥାନିଏଲ ଚିତ୍କାର କରି କହିଲେ, ତୁମ୍ଭେ ମୋତେ କେଉଁଠାକୁ ଜାଣିଛ ବା କେଉଁଠାରୁ ଜାଣିଛ? ଯୀଶୁ ଉତ୍ତର ଦେଲେ, ଫିଲିପ, ତୁମକୁ ଡାକିବା ପୂର୍ବରୁ ଯେତେବେଳେ ତୁମେ ଡିମୁରି ଗଛ ତଳେ ଥିଲ ମୁଁ ତୁମକୁ ଦେଖିଲି। ଏହା ଯଥେଷ୍ଟ ଥିଲା। ଈଶ୍ୱରୀୟ ଆତ୍ମା ଯାହା ସାକ୍ଷାତ ହୋଇଥିଲା ଡିମୁରି ଗଛ ତଳେ ଥିବା ଏକାକୀ ପ୍ରାର୍ଥନାରେ ନାଥାନିଏଲ ତାଙ୍କୁ ଯୀଶୁଙ୍କ କଥା କହିଥିଲେ। ଯଦିଓ ସନ୍ଦେହରେ ଏବଂ ପକ୍ଷପାତିତା ପାଇଁ କିଛି ମାତ୍ରାରେ ହାର ମାନିଥିଲେ, ନାଥାନିଏଲ ସତ୍ୟର ସଚ୍ଚୋଟ ଇଚ୍ଛା ସହିତ କ୍ରିଷ୍ଣଙ୍କ ନିକଟକୁ ଆସିଥିଲେ ଏବଂ ବର୍ତ୍ତମାନ ତାଙ୍କର ଇଚ୍ଛା ପୂରଣ ହେଲା। ଯିଏ ଯୀଶୁଙ୍କୁ ନିକଟକୁ ଆଣିଥିଲେ ତାହାଙ୍କର ବିଶ୍ୱାସ ଅଧିକ ଥିଲା। ସେ ଉତ୍ତର ଦେଲେ, ରେବି, ତୁମ୍ଭେ ଈଶ୍ୱରଙ୍କ ପୁତ୍ର, ତୁମ୍ଭେ ଇସ୍ରାଏଲର ରାଜା। ଯଦି ନାଥାନିଏଲ ମାର୍ଗଦର୍ଶନ ପାଇ ରାବଣଙ୍କ ଉପରେ ବିଶ୍ୱାସ କରିଥାନ୍ତେ ତେବେ ସେ ଯୀଶୁଙ୍କୁ କେବେ ବି ପାଇନଥାନ୍ତେ। ବନ୍ଧୁ, ନିଜେ ଦେଖିବା ଏବଂ ବିଚାର କରିବା ଦ୍ୱାରା ସେ ନିଜେ ଶିଷ୍ୟ ହେଲେ। ତେଣୁ ଆଜି ଅନେକଙ୍କ କ୍ଷେତ୍ରରେ ଯେଉଁମାନଙ୍କ ପ୍ରତି କୁସଂସ୍କାର ଭଲରୁ ବଞ୍ଚିତ କରେ, ଯଦି ସେମାନେ ଆସି ଦେଖିବେ ତେବେ ଫଳାଫଳ କେତେ ଭିନ୍ନ ହେବ। ସେମାନେ ମାନବ ଅଧିକାରର ମାର୍ଗଦର୍ଶନ ଉପରେ ବିଶ୍ୱାସ କରୁଥିବା ବେଳେ କେହି ସତ୍ୟର ସଞ୍ଚୟ ଜ୍ଞାନକୁ ଆସିବେ ନାହିଁ। ନାଥାନିଏଲଙ୍କ ପରି ଆମେ ନିଜ ପାଇଁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଏବଂ ପବିତ୍ର ଆତ୍ମଙ୍କ ଜ୍ଞାନ ପାଇଁ ପ୍ରାର୍ଥନା କରିବା ଆବଶ୍ୟକ। ଯିଏ ଡିମିରି ଗଛ ତଳେ ନାଥାନିଏଲଙ୍କୁ ଦେଖିଛନ୍ତି ସେ ଆମକୁ ଗୁପ୍ତ ପ୍ରାର୍ଥନାରେ ସ୍ଥାନରେ ଦେଖନ୍ତି। ଆଲୋକ ଜଗତରେ ଦୂତମାନେ ଯେଉଁମାନେ ନମ୍ରତାର ସହିତ ଈଶ୍ୱରଙ୍କ ମାର୍ଗଦର୍ଶନ କରନ୍ତି ସେମାନଙ୍କ ନିକଟରେ ସେହି ଦୂତମାନେ ରୁହନ୍ତି। ଫିଲିପ୍ସ ଏବଂ ନାଥାନଙ୍କ, ଜହନଙ୍କ ଆଣ୍ଡ୍ରୁୟୁ ଏବଂ ସାଇମନଙ୍କ ଆହ୍ୱାନ ସହିତ ଖ୍ରୀଷ୍ଟଙ୍କ ଚର୍ଚ୍ଚର ମୂଳଦୁଆ ଆରମ୍ଭ ହେଲା। ଜହନଙ୍କ ତାଙ୍କର ଦୁଇଜଣ ଶିଷ୍ୟଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ପଠାଇଲେ। ତାପରେ ଏମାନଙ୍କ ମଧ୍ୟରୁ ଜଣେ ଆଣ୍ଡ୍ରୁୟୁ ତାଙ୍କ ଭାଇଙ୍କୁ ପାଇ ତ୍ରାଣକର୍ତ୍ତାଙ୍କୁ ଡାକିଲେ। ଏହାପରେ ଫିଲିପିଙ୍କୁ ଡକାଗଲା ଏବଂ ସେ ନାଥାନେଲଙ୍କ ସନ୍ଧାନରେ ଗଲେ। ଏହି ଉଦାହରଣଗୁଡ଼ିକ ଆମ ସମ୍ପର୍କୀୟ ବନ୍ଧୁ ଏବଂ ପଡ଼ୋଶୀମାନଙ୍କୁ ପ୍ରତ୍ୟକ୍ଷ ଆବେଦନ କରିବାର ବ୍ୟକ୍ତିଗତ ପ୍ରସାୟର ମହତ୍ଵ ଶିଖାଇଥାଏ। ଏମିତି କିଛି ଅଛନ୍ତି ଯେଉଁମାନେ ଆଜୀବନ ଖ୍ରୀଷ୍ଟଙ୍କ ସହିତ ପରିଚିତ ବୋଲି କହିଥିଲେ, ତଥାପି ଯେଉଁମାନେ ଅଛନ୍ତି ବନ୍ଧୁ ତ୍ରାଣକର୍ତ୍ତାଙ୍କ ନିକଟକୁ ମଧ୍ୟ ଗୋଟିଏ ଆତ୍ମା ଆଣିବାକୁ କେବେ ବି ବ୍ୟକ୍ତିଗତ ଉଦ୍ୟମ କରିନାହାନ୍ତି। ସେମାନେ ସମସ୍ତ କାର୍ଯ୍ୟ ପାଇଁ ଛାଡ଼ି ଚିନ୍ତା ସେ ତାଙ୍କ ଆହ୍ୱାନ ପାଇଁ ଯୋଗ୍ୟ ହୋଇପାରନ୍ତି, କିନ୍ତୁ ଈଶ୍ୱରୀୟ ଡାକ ବା ଈଶ୍ୱରୀୟ ମଣ୍ଡଳୀର ସଦସ୍ୟମାନଙ୍କ ପାଇଁ ଛାଡ଼ିଛନ୍ତି ତାହା କରିପାରିବେ ନାହିଁ। ବହୁତ ଲୋକ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟିଆନକୁ ପ୍ରେମ ବା ଖ୍ରୀଷ୍ଟିଆନମାନଙ୍କୁ ପ୍ରେମ କରିବାର ସେବା ଆବଶ୍ୟକ ବୋଲି ଭାବନ୍ତି। ହୃଦୟ ଅନେକ କନଷ୍ଟ ହେବାକୁ ଯାଉଛି ଯଦି ସେମାନଙ୍କ ପଡ଼ୋଶୀ ସାଧାରଣ ପୁରୁଷ ଏବଂ ମହିଳା ସେମାନଙ୍କ ପାଇଁ ବ୍ୟକ୍ତିଗତ ଉଦ୍ୟମ କରିଥାନ୍ତେ, ତେବେ ଉଦ୍ଧାର ପାଇଥାନ୍ତେ। ଅନେକ ବ୍ୟକ୍ତିଗତ ଭାବରେ ସମ୍ବୋଧିତ ହେବାକୁ ଅପେକ୍ଷା କରିଛନ୍ତି। ଅତି ପରିବାରରେ, ପଡ଼ୋଶୀ ସହରରେ ଯେଉଁଠାରେ ଆମେ ବାସ କରୁ, ଖ୍ରୀଷ୍ଟଙ୍କ ପାଇଁ କାର୍ଯ୍ୟ ଭାବରେ କାର୍ଯ୍ୟ କରିବା ପାଇଁ ଆମ ପାଇଁ କାର୍ଯ୍ୟ ଅଛି। ଯଦି ଆମେ ଖ୍ରୀଷ୍ଟିଆନ ତେବେ ଏହି କାର୍ଯ୍ୟ ଆମର ଆନନ୍ଦ ହେବା ଉଚିତ। ସେଠାରୁ ଖ୍ରୀଷ୍ଟ ରୂପାନ୍ତର ହୁଏ ନାହିଁ। ଯୀଶୁଙ୍କଠାରେ ସେ କେତେ ମୂଲ୍ୟବାନ ବନ୍ଧୁ ପାଇଛନ୍ତି ତାହା ଅନ୍ୟମାନଙ୍କୁ ଜଣାଇବାକୁ ଏକ ଇଚ୍ଛା ତାଙ୍କ ଭିତରେ ଜନ୍ମ ହୋଇଛି। ସଞ୍ଚୟ ଏବଂ ପବିତ୍ର ସତ୍ୟ ତାଙ୍କ ହୃଦୟରେ ବନ୍ଦ ହୋଇପାରିବ ନାହିଁ। ବନ୍ଧୁ ଯେଉଁମାନେ ଈଶ୍ୱରଙ୍କ ନିକଟରେ ସମର୍ପିତ ସେମାନେ ଆଲୋକ ଚ୍ୟାନେଲରେ ହେବେ। ଈଶ୍ୱର ଅନ୍ୟମାନଙ୍କୁ ତାଙ୍କ ଅନୁଗ୍ରହର ଧ୍ୟାନ ଯୋଗାଇ ଦେବେ ଏବଂ ତାଙ୍କଠାରେ ସେ ରହିବେ। ଯେପରି ଜିଜିକଲ 34:26 କୁହେ, ପୁଣି ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତରେ ଚତୁର୍ଥ ଗସ୍ତିର ସ୍ଥାନକୁ ଆଶୀର୍ବାଦ ସ୍ୱରୂପ କରିବା, ଆଉ ଆମ୍ଭେ ଯଥା ସମୟରେ ଜଳଧାର ବର୍ଷାଇବା ତାହା ଆଶୀର୍ବାଦର ଜଳଧାର ହେବ। ଫିଲିପ ନାଥାନଙ୍କୁ ଡାକିଲା ବା କହିଲା, ସେ କହିଲେ ଆସ ଦେଖ। ସେ ତାଙ୍କ ଅନ୍ୟ ସାକ୍ଷ୍ୟ ଗ୍ରହଣ କରିବାକୁ କହିନାହାନ୍ତି, କିନ୍ତୁ ନିଜ ପାଇଁ ଖ୍ରୀଷ୍ଟଙ୍କୁ ଦେଖିବା ପାଇଁ। ବର୍ତ୍ତମାନ ଯେହେତୁ ଯୀଶୁ ସ୍ୱର୍ଗକୁ ଯାଇଛନ୍ତି, ବନ୍ଧୁ ତାଙ୍କ ଶିଷ୍ୟମାନେ ମନୁଷ୍ୟମାନଙ୍କ ମଧ୍ୟରେ ତାଙ୍କର ପ୍ରତିନିଧିତ୍ୱ ଅଟନ୍ତି ଏବଂ ତାଙ୍କ ପାଇଁ ଆତ୍ମା ଜିତିବାର ଏକ ପ୍ରଭାବଶୀଳ ଉପାୟ ହେଉଛି ଆମର ଦୈନନ୍ଦିନ ଜୀବନର ତାଙ୍କ ଚରିତ୍ରର ଉଦାହରଣ। ଆମର ଅନ୍ୟମାନଙ୍କ ଉପରେ ପ୍ରଭାବ ଆମେ ଯାହା କହୁଛୁ ତାହା ଉପରେ ଅଧିକ ନିର୍ଭର କରେ ନାହିଁ। ପୁରୁଷମାନେ ଆମର ତର୍କକୁ ଯୁକ୍ତ ବା ଯୁଦ୍ଧ କରି ଅସ୍ୱୀକାର କରିପାରନ୍ତି, ସେମାନେ ଆମର ଆବେଦନକୁ ପ୍ରତିରୋଧ କରିପାରନ୍ତି, କିନ୍ତୁ ଅସନ୍ତୁଷ୍ଟ ପ୍ରେମର ଜୀବନ ହେଉଛି ଏକ ଯୁକ୍ତି ଯାହା ସେମାନେ ଲାଭ କରିପାରିବେ ନାହିଁ। ଏହି ସ୍ଥିର ଜୀବନ ଖ୍ରୀଷ୍ଟଙ୍କ ନମ୍ରତା ଦ୍ୱାରା ବର୍ଣ୍ଣିତ ଦୁନିଆରେ ଏକ ଶକ୍ତି। ଖ୍ରୀଷ୍ଟଙ୍କ ଶିକ୍ଷା ଏକ ଅବିଶ୍ୱାସୀ ବିଶ୍ୱାସ ଏବଂ ଅଭିଜ୍ଞତାର ଅଭିବ୍ୟକ୍ତି ଥିଲା ଏବଂ ଯେଉଁମାନେ ତାଙ୍କ ବିଷୟରେ ଜାଣନ୍ତି ସେମାନେ ଈଶ୍ୱରଙ୍କ ଆଦେଶ ଉପରେ ଶିକ୍ଷକ ହୁଅନ୍ତି। ବନ୍ଧୁ ଈଶ୍ୱରଙ୍କ ବାକ୍ୟ ଯିଏ ନିଜେ ଏହା ଦ୍ୱାରା ପବିତ୍ର ହେଉଛି, ଏକ ଜୀବନ ପ୍ରଦାନକାରୀ ଶକ୍ତି ଅଛି ଯାହା ଶ୍ରୋତାମାନଙ୍କୁ ଆକର୍ଷିତ କରିଥାଏ ଏବଂ ସେମାନଙ୍କୁ ଏକ ଜୀବନ ବାସ୍ତବତା ବୋଲି ବିଶ୍ୱାସ କରେ। ଯେତେବେଳେ ଜଣେ ଏହାକୁ ଭଲ ପାଇପାରେ, ସତ୍ୟ ଗ୍ରହଣ କଲା, ସେତେବେଳେ ସେ ନିଜ ଶୀଳ ଏବଂ ସ୍ୱରରେ ଏହା ପ୍ରକାଶ କରିବ। ସେ ଯାହା ଜଣାଇଛନ୍ତି, ଯାହା ସେ ନିଜେ ଶୁଣିଛନ୍ତି, ଦେଖିଛନ୍ତି ଏବଂ ଜୀବନର ବାକ୍ୟ ପରିଚାଳନା କରିଛନ୍ତି, ଯେପରି ଅନ୍ୟମାନେ ଖ୍ରୀଷ୍ଟଙ୍କ ଜ୍ଞାନ ମାଧ୍ୟମରେ ତାଙ୍କ ସହ ସହଭାଗୀ ହୋଇପାରିବେ। ବନ୍ଧୁ, ତାଙ୍କର ସାକ୍ଷ୍ୟ ସଜ୍ଞର ଜୀବନ କୋଇଲା ସହିତ ଛୁଇଁଥିବା ଓଟରୁ ଗ୍ରହଣକାରୀ ହୃଦୟ ପର୍ଯ୍ୟନ୍ତ ସତ୍ୟ ଏବଂ କାର୍ଯ୍ୟ କରେ। ଯେପରି ପବିତ୍ର ଶାସ୍ତ୍ର ବାଇବଲ ହିତପଦେଶ 11:25 ଲେଖା ଅଛି, ଚରିତ୍ର ଉପରେ ପବିତ୍ରତା ଏବଂ ଯିଏ ଅନ୍ୟମାନଙ୍କୁ ଆଲୋକ ଦେବାକୁ ଚେଷ୍ଟା କରେ ସେ ନିଜେ ଆଶୀର୍ବାଦ ପ୍ରାପ୍ତ ହେବେ, ଦାନଶୀଳ ପ୍ରାଣୀ ପରିତୃପ୍ତି ହେବ, ଆହୁରି ଜଳସେଚନକାରୀ ଆପେ ମଧ୍ୟ ଜଳରେ ସେଚିତ ହେବ। କେଡ଼େ ସୁନ୍ଦର ଭାବରେ ହିତପଦସରେ ଆମମାନଙ୍କୁ ଏହି କଥା ଲେଖିଅଛି। ବନ୍ଧୁ, ଆମ ସାହାଯ୍ୟ ବିନା ପାପୀମାନଙ୍କୁ ଉଦ୍ଧାର କରିପାରିବେ ଈଶ୍ୱର ତାଙ୍କ ବସ୍ତୁରେ ପହଞ୍ଚି ପାରିଥାନ୍ତେ, କିନ୍ତୁ ଆମକୁ ଖ୍ରୀଷ୍ଟଙ୍କ ପରି ଏକ ଚରିତ୍ର ବିକାଶ କରିବାକୁ ଆମେ ତାଙ୍କ କାର୍ଯ୍ୟରେ ଅଂଶୀଦାର ହେବା ଆବଶ୍ୟକ। ତାଙ୍କ ଆନନ୍ଦରେ ପ୍ରବେଶ କରିବାକୁ, ତାଙ୍କ ବଳି ଦ୍ୱାରା ମୁକ୍ତିପ୍ରାପ୍ତ ଆତ୍ମାଙ୍କୁ ଦେଖିବାର ଆନନ୍ଦ, ଆମେ ସେମାନଙ୍କ ମୁକ୍ତି ପାଇଁ ତାଙ୍କ ପରିଶ୍ରମରେ ଅଂଶଗ୍ରହଣ କରିବାର ଆବଶ୍ୟକ। ନାଥାନେଲଙ୍କ ବିଷୟରେ ପ୍ରଥମ ଅଭିବ୍ୟକ୍ତି ଏତେ ପୂର୍ଣ୍ଣ ଏବଂ ଆନ୍ତରିକ ଯୀଶୁଙ୍କ କାନରେ ସଙ୍କେତ ପରିପଡ଼ିଲା। ସେ ଉତ୍ତର ଦେଲେ, ମୁଁ ତୁମକୁ କହିଲି, ମୁଁ ଡିମୁରି ଗଛ ତଳେ ଦେଖିଲି, ତୁମେ ଏସବୁଠାରୁ ବଡ଼ ଜିନିଷ ଦେଖିବ। ତ୍ରାଣକର୍ତ୍ତା ନମ୍ର ଲୋକଙ୍କୁ ସୁସମାଚାର ପ୍ରଚାର କରିବା, ଭଗ୍ନ ହୃଦୟକୁ ବାନ୍ଧିବା ଏବଂ ଶୟତାନର ବନ୍ଧୁମାନଙ୍କୁ ସ୍ୱାଧୀନତା ଘୋଷଣା କରିବାରେ ତାଙ୍କ କାର୍ଯ୍ୟରେ ଆନନ୍ଦରେ ଅପେକ୍ଷା କରିଥିଲେ। ସେ ମନୁଷ୍ୟମାନଙ୍କ ପାଇଁ ଆଣିଥିବା ବହୁମୂଲ୍ୟ ଆଶୀର୍ବାଦ ବିଷୟରେ ଚିନ୍ତା କରି ଯୀଶୁ ଆହୁରି ମଧ୍ୟ କହିଲେ, ମୁଁ ତୁମକୁ ସତ୍ୟ କହୁଛି, ପରବର୍ତ୍ତୀ ସମୟରେ ତୁମେ ସ୍ୱର୍ଗ ଖୋଲା ରହିବ ଏବଂ ପରମେଶ୍ୱରଙ୍କ ଦୂତମାନେ ମନୁଷ୍ୟ ପୁତ୍ରଙ୍କ ଉପରକୁ ଓ ଅବତରଣ କରିବେ। ବନ୍ଧୁ, ଏଠାରେ ଖ୍ରୀଷ୍ଟ ପ୍ରାୟତଃ କହୁଛନ୍ତି, ଜର୍ଦ୍ଦନ କୂଳରେ ଆକାଶ ଖୋଲା ହେଲା ଏବଂ ଆତ୍ମା ମୋ ଉପରେ କୋପତ ପରି ଓହ୍ଲେଇ, ସେହି ଦୃଶ୍ୟଟି କେବଳ ଏକ ଚଟକ ଥିଲା ଯେ ମୁଁ ଈଶ୍ୱରଙ୍କ ପୁତ୍ର, ଯଦି ତୁମେ ମୋ ଉପରେ ବିଶ୍ୱାସ କର, ତୁମର ବିଶ୍ୱାସ ତଦ୍ୱାରିତ ହେବ, ଆପଣ ଦେଖିବେ ଯେ ଆକାଶ ଖୋଲା ଅଛି ଏବଂ କେବେ ବନ୍ଦ ହେବ ନାହିଁ, ମୁଁ ସେମାନଙ୍କୁ ତୁମ ପାଇଁ ଖୋଲିଛି। ଈଶ୍ୱରଙ୍କ ଦୂତମାନେ ଆରୋହଣ କରୁଛନ୍ତି ଏବଂ ସେମାନଙ୍କ ପ୍ରାର୍ଥନା ବହନ କରୁଛନ୍ତି, ଉପରୋକ୍ତ ପିତାଙ୍କ ପାଇଁ ଅଭାବୀ ଏବଂ ଦୃଢ଼ ଏବଂ ଅବତରଣ ମନୁଷ୍ୟ ସନ୍ତାନମାନଙ୍କ ପାଇଁ ଆଶୀର୍ବାଦ ଏବଂ ଭରସା ସାହାଯ୍ୟ କରେ। ବନ୍ଧୁ, ଈଶ୍ୱରଙ୍କ ଦୂତମାନେ ସର୍ବଦା ପୃଥିବୀର ସ୍ୱର୍ଗକୁ ଏବଂ ସ୍ୱର୍ଗରୁ ପୃଥିବୀକୁ ଯାଉଛନ୍ତି। ଦୁଃଖ ଓ ଯନ୍ତ୍ରଣା ପାଇଁ ଖ୍ରୀଷ୍ଟଙ୍କ ଚମତ୍କାରଗୁଡ଼ିକ ଦୂତମାନଙ୍କ ସେବା ଦ୍ୱାରା, ଈଶ୍ୱରଙ୍କ ଶକ୍ତି ଦ୍ୱାରା କରାଯାଇଛି ଏବଂ ଖ୍ରୀଷ୍ଟ ମାଧ୍ୟମରେ ତାଙ୍କ ସ୍ୱର୍ଗୀୟ ଦୂତମାନଙ୍କ ସେବା ଦ୍ୱାରା ପ୍ରତ୍ୟେକ ଆଶୀର୍ବାଦ ଈଶ୍ୱରଙ୍କ ଠାରୁ ଆମ ପାଖକୁ ଆସେ। ନିଜକୁ ମାନବିକତା ଗ୍ରହଣ କରିବାରେ ଆମର ତ୍ରାଣକର୍ତ୍ତ ତାଙ୍କ ଆଗ୍ରହକୁ ଏକତ୍ରିତ କରନ୍ତି। ତାହେଲେ ପ୍ରିୟସତା, ଚାଲନ୍ତୁ ସେହି ଯୀଶୁଖ୍ରୀଷ୍ଟ ଯିଏକି ମାନବିତା, ଯିଏକି ଏହି ପୃଥିବୀକୁ ଆସିଲେ, ଆମମାନଙ୍କ ଠାରେ ବାସ କଲେ, ଆଉ ପରିଶେଷେ ଜୀବନ ଦାନ ଦେଲେ, ଯେପରି ତୁମେ ମୁଁ ଆମେ ସମସ୍ତେ ପରିତ୍ରାଣ ଲାଭ କରିପାରିବା, ଯେପରି ଆମେ ସମସ୍ତେ ସ୍ୱର୍ଗରାଜ ଯାଇପାରିବା, ଏହା ହିଁ ତାଙ୍କ ଇଚ୍ଛା। କ'ଣ ବନ୍ଧୁ, ସେହି ଇଚ୍ଛାକୁ ପୂରଣ କରିବା ପାଇଁ ଆପଣମାନେ ଇଚ୍ଛୁକ କି? ତାହେଲେ ଚାଲନ୍ତୁ ସେହି ଆଶାରେ ଆମେ ପ୍ରାର୍ଥନା କରିବା। ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ବାକ୍ୟ ତୁମ ସେହି ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଶୁଣେଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର, ଯେପରିକି ନେଥଲଙ୍କ, ଜହନଙ୍କ ଓ ପିତରଙ୍କ ପରି ଆମେ ବିଶ୍ୱାସରେ ଆଗକୁ ବଢ଼ିପାରିବୁ। ଆମ ପାପ ସବୁ କ୍ଷମା କର। ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଏହି ପୃଥିବୀକୁ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ବିଶ୍ୱରାଜନ ଆହେ ବିଶ୍ୱରାଜନ, ବିଶ୍ୱରାଜନ ଆହେ ବିଶ୍ୱରାଜନ, ତୁମେ ସର୍ବବ୍ୟାପୀ ହେ ମହିଆନ, ଯିଏ ତୁମଠାରେ ନିଏ ଶରଣ, ତୁମେ ସର୍ବବ୍ୟାପୀ ହେ ମହିଆନ, ଯିଏ ତୁମଠାରେ ନିଏ ଶରଣ, ତା ଜୀବନ ହୋଇଯାଏ ଧନ୍ୟ ଧନ୍ୟ ଧନ୍ୟ। ବିଶ୍ୱରାଜନ ଆହେ ବିଶ୍ୱରାଜନ, ବିଶ୍ୱରାଜନ ଆହେ ବିଶ୍ୱରାଜନ, ରାଜାମାନଙ୍କର ରାଜା ଅଟ ତୁମେ, ପ୍ରଭୁମାନଙ୍କର ପ୍ରଭୁ, ସକଳ ସୃଷ୍ଟିର ଆରମ୍ଭ ତ ତୁମେ, ତୁମେ ଅଟମ ସ୍ୱୟମ୍ଭୁ। ଏହି ଜଗତର ଦିବ୍ୟ ଜ୍ୟୋତି ତୁମେ, ପଥ ସତ୍ୟ ସଦା ପ୍ରଭୁ, ଚଳଉଚ ସବୁ ଚାଳକ ତ ତୁମେ, ତୁମ ହାତେ ଅଛି ସବୁ, ତୁମଠାରେ ହୁଏ ପାପ ମୋଚନ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত পাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক, পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori ଏବଂ www.adventistmediacenterindia.org।